ମଣ୍ଡଳୀର ଆରମ୍ଭ ଯୀଶୁ ସ୍ୱର୍ଗକେ ଗଲା ପରେ ଯୀଶୁ ଯେଉଁ ରକମ ଆଦେଶ ଦେଲେ ସବୁ ରକମ ଚେଲା ହେନ୍ ଯୀଶୁ ସାଲାମେର ଲିନ୍ ବିଶ୍ୱାସ ହେନ୍ ସେଠେ ପ୍ରାର୍ଥନା କରବା ତରେ ସ୍ୱସ୍ତି ଏକଠେ ହୋଇ ରହିଲେନ୍। ରୁଟିର ପର୍ବ 50 ଦିନ ପରେ ସବୁ ବର୍ଷ ଯିହୁଦୀ ହେନ୍ ପେଣ୍ଠିକଷ୍ଟ ନାମେର ଏକଟା ଗୁରୁ ଦିବସ ପାଳନ କରତେ ଥାଲିନ୍। ପେଣ୍ଠିକଷ୍ଟ ଦେଇଠେ ସବୁ ସମୟ ଯେଉଁ ତବାକି ଯିହୁଦୀ ହେନ୍ ଧାନ ଅମଳ ହବାର କରନ୍ ପେଣ୍ଠିକଷ୍ଟ ଏକଠେ ପାଳନ କରିବା ପାଇଁ ସମଗ୍ର ଜଗତେ ଯିହୁଦୀ ହେନ୍ ଜେରୁସାଲାମକେ ଆସଲେ ଓ ବର୍ଷ ଯୀଶୁ ସ୍ୱର୍ଗକେ ଯାଏ ପ୍ରାୟ ଏକ ସପ୍ତାହ ପରେ ପେଣ୍ଠିକଷ୍ଟ ଦିନ ଆସଲେ ବିଶ୍ୱାସୀ ହେନ୍ ଯୌତବା ଏକାଠେ ଥାଲିନ୍ ସବୁ ଘରେ ଉରା ଥାଲିନ୍। ବହୁତ ବଡ଼ ବାସାତ ସାଡ଼ା ରକମ ଏକଟା ସାଡ଼ା ଆୟ ଆର୍ ସବୁ ଜାଗାଏ ହଲେ ତାପରେ ଆଙ୍ଗୁନ ରକମ ଜୀବଗା ସବୁ ବିଶ୍ୱାସୀ ହେନକାର ମୁଣ୍ଡେର ଉପରେ ଦେଖାଲେ ଉରା ସବୁ ପବିତ୍ର ଆତ୍ମା ପୂର୍ଣ୍ଣ କଲିନ୍। ଯୌତବା ଜେରୁସାଲାମେ ଥାବା ଏକନ ଓ ସାଡ଼ା ଶୁଣିଲେ କି କହିଲେ ସେଗା ଦେଖାତେ ନଖେନ୍ ସବୁ ଉଡ଼ାଲେ ଈଶ୍ୱରର ଚମକା ପ୍ରାଣ କାମକେ ବିଶ୍ୱାସୀ ହେନ୍ ଘୁଷା ନଖେନ୍ ଜବା ଶୁଣିଲିନ୍ ଉରା ଚମକି ଗେଲିନ୍। କାରଣ ଉରା ସେଗାକେ ତୁରାକାର ନିଜର ଭାଷାଏ କହିତେ ଥାବାର ଶୁଣା ଗଲା। କିଛୁ ନଖ ଚେଲା ହେନ୍ ମାତାଳ ହଥାବାର ଅଭିଯୋଗ କରିଥାଲିନ୍। ହେଲେ ପିତର ଡେଆଁ ମାରି ଉହାକେ କହିଲେ ଆମ୍ହାର କଥା ଶୁଣ ଓ ସବୁ ନଖ ମାତାଳ ହନ୍ ନାହିଁ। ଏଟା ଜୟେଲ ଭାବବାଦୀ କରତେ ଥିବା ଭାବବାଣୀ ସଫଳ ହେଲେ ଯେଉଁଠେ ଈଶ୍ୱର କହିଥାଲେ ଶେଷ କାଳେ ଆମରା ତୁମେ ଢାଳବ ହେ ଇସ୍ରାଏଲିଆନ୍ ହେନ୍ କେ ଯୀଶୁ ଏକଟା ନଖ ଥାଲେ ଯେ ଈଶ୍ୱରର ଶକ୍ତି ଦ୍ୱାରା ବହୁତ ମହତ ଆର୍ ଚମକାଏ ସବୁ କରତେ ଥାଲେ ଯାହା ତୁରା ଦେଖି ପାର ଆର୍ ଜାଣିଛ ହେଲେ ତୁରା ଉରାକେ କୁସେ ମରାଲିନ୍। ଯଦି ଓ ଯୀଶୁ ମରାଲେ ତଥାପି ଈଶ୍ୱର ଉହାକେ ମରାଠିନ ଉଠାଲେ ଉହାର ଓ ଭାବବାଣୀ ହାସଲ କରଲେ ଯାହା କହେ ତୁରା ଯାହାର ପବିତ୍ର ହେନ୍କେ ସମାଧିଏ ଦୁଇ ଧୁଇଁ ପାରତେ ନା। ଈଶ୍ୱର ଯେ ଯୀଶୁର ଆର ଏକବାର ଜୀବନ ଦାନ କରତେ ତୁରା ଶିକ୍ଷା କର। ଏତା ଯୀଶୁ ବାପେର ଦକ୍ଷିଣ ପାଶେ ବସି ଅଛେ ଆର୍ ଯୀଶୁ ଯେଉଁ ପ୍ରକାର ପବିତ୍ର ଆତ୍ମାକେ କହିଲେ ଏତା ତୁରା ସବୁ ବିଷୟ ଦେଖଛ ଆର୍ ଶୁଣଛ, ସବୁ ଆତ୍ମା ଘଟାଛନ୍, ନ ଖେନ୍ ବାୟର କଥା ଶୁଣିଲିନ୍ ଆର୍ ସବୁ କହିଥାବା କଥା ଯେଉଁ ଗଭୀର ଭାବେ ଯୋଗାଡ଼ ହେଲେ ହେଲେ ଉରାକାର ବାଇ ଆର୍ ଅନ୍ୟ ଚେଲା ହେନ୍କେ ସୁଧିଆଲିନ୍, ଭାଇରା ଆମରା କି କରବ? ବାପେ ଉରାକେ ଉତ୍ତର ଦେଲେ, ତୁରା ସବୁ ଯୀଶୁ ଖ୍ରୀଷ୍ଟିଆନ ନାମେ ଡୁବନ ଦେହ, ଯେ କମ ଈଶ୍ୱର ତୁରାକାର ପାପ କ୍ଷମା କରେ। ତାପରେ ପବିତ୍ର ଆତ୍ମା ଦାନ ଦେଖ, ପ୍ରାୟ ତିନି ହଜାର ନ ଖେନ୍ ପିତର କହିବା କଥା ବିଶ୍ୱାସ କରି ଯୀଶୁର ଚେଲା ହେନ୍, ଉଢ଼ା ବିଶ୍ୱାସ କରି ଯୀଶୁ ସାଲାମେର ଥାବା ମଣ୍ଡଳୀ ଏକଟା ଅଂଶ ହଲି ଚେଲା ହେନ୍। ସୁସ୍ଥି ଭାବେ ପ୍ରାର୍ଥନା ପ୍ରଥମ ଚେଲା ଶିକ୍ଷା ଶୁଣତେ ଲାଗିଲେ, ଏକଠେ ସମୟ କାଟିଲିନ୍, ଏକଠେ ଖାଲିନ୍ ଆର୍ ଏକାଠେ ପ୍ରାର୍ଥନା କଲିନ୍। ଉଢ଼ା ଏଠେ ଈଶ୍ୱରର ପ୍ରଶଂସା କରବାର ପାଇଁ ଆନନ୍ଦ କଲିନ୍ ଆର୍ ଉହାର ଯାହା ଯାହା କହିଥିଲେ ତାହା ନିଜେ ନିଜେ ମଧ୍ୟ ଭାଗ କରି ନେଲିନ୍। ପ୍ରଥମେ ସବୁର ମଙ୍ଗଳ କାମନା କରତେ ଥାଲିନ୍, ସବୁଦିନ ଅଧିକାନୁ ଅଧିକା ନ ଖେନ୍ ବିଶ୍ୱାସ କରତେ ଥାଲେ। ବାଇବଲର ଏକଟା କାହାଣୀ ପ୍ରେରିତ ଦୁଇ।